ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ମାଳଦ୍ୱୀପ ରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ମାଓପ୍ରବଣ 8 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ। ଭାରତୀୟ ରିଜର୍ଭ ବ୍ୟାଙ୍କର ତିନିଦିନିଆ ମୁଦ୍ରାନୀତି କମିଟି ବୈଠକ ଆଜିଠୁ ଆରମ୍ଭ। ଇସ୍ରାଏଲ୍ ଉପରେ ହମାସ ଆକ୍ରମଣର ଏକ ବର୍ଷ ପୂରଣ ଅବସରରେ ଇସ୍ରାଏଲ୍ ପକ୍ଷରୁ ହାଇ ଆଲର୍ଟ ଜାରି ଏବଂ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବାଂଲାଦେଶ ବିପକ୍ଷରେ 7 ବିଜୟୀ। ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କରିବେ। ଦ୍ୱିପାକ୍ଷିକ ଆଞ୍ଚଳିକ ଏବଂ ପାରସ୍କରିକ ସ୍ୱାର୍ଥସମ୍ପନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ବୈଠକରେ ଦୁଇ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଆଲୋଚନା ପୂର୍ବରୁ ରାଷ୍ଟ୍ରପତି ଭବନରେ ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମୁଇଜୁଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ। ରାଜଘାଟ ଯାଇ ଡକ୍ଟର ମୁଇଜୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସହ ଡକ୍ଟର ମୁଇଜୁ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଳଦ୍ୱୀପ ରାଷ୍ଟ୍ରପତି ଆଗ୍ରା ଏବଂ ମୁମ୍ବାଇକୁ ଆସନ୍ତାକାଲି ଏବଂ ବୁଧବାର ଦିନ ବେଙ୍ଗାଲୁରୁ ଗସ୍ତରେ ଯିବେ। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ରାଷ୍ଟ୍ରପତି ମୁଇଜୁ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଡକ୍ଟର ମୁଇଜୁଙ୍କର ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତ। ନୂଆଦିଲ୍ଲୀରେ ଆଜି ମାଓପ୍ରବଣ 8 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଏହି ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ। 2026 ମାର୍ଚ୍ଚ ମାସ ସୁଦ୍ଧା ନକ୍ସଲପନ୍ଥୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ନକ୍ସଲବାଦ ଆହ୍ୱାନର ମୁକାବିଲା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ଲକ୍ଷ୍ୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ମାଓପ୍ରବଣ ରାଜ୍ୟଗୁଡ଼ିକରେ ବିକାଶ କ୍ଷେତ୍ରକୁ ସହାୟତା ପ୍ରଦାନ କରିବାରେ ଘନିଷ୍ଠ ଭାବେ ସଂଶ୍ଳିଷ୍ଟ ଥିବା 5 କେନ୍ଦ୍ରମନ୍ତ୍ରୀଙ୍କ ସମେତ ଏହି ବୈଠକରେ ଜାତୀୟ ସୁରକ୍ଷା ଉପପରାମର୍ଶଦାତା, କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ବରିଷ୍ଠ ଅଧିକାରୀ ଯୋଗଦେବେ। ପ୍ରଭାବିତ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ସଡ଼କ ଓ ମୋବାଇଲ୍ ଯୋଗାଯୋଗକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ହେବ। ଏପର୍ଯ୍ୟନ୍ତ ପ୍ରଭାବିତ ରାଜ୍ୟର ଦୁର୍ଗମ ଅଞ୍ଚଳରେ 14,400 କିଲୋମିଟର ରାସ୍ତା ନିର୍ମାଣ ହୋଇଥିବାବେଳେ ପାଖାପାଖି 6,000 ମୋବାଇଲ୍ ଟାୱାର ବସାଯାଇଥିବା ଜଣାପଡ଼ିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ମାଓବାଦୀ କାର୍ଯ୍ୟକଳାପ 72% ହ୍ରାସ ପାଇଥିବାବେଳେ 2010 ତୁଳନାରେ 2023 ମୃତ୍ୟୁ ସଂଖ୍ୟା 86% ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦୃଢ଼ ରଣନୀତି ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ 202 ମାଓ କ୍ୟାଡର ନେତା ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ନିହତ ହୋଇଛନ୍ତି। 723 ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ 812 ଜଣଙ୍କୁ ଗିରଫ କରାଯାଇଛି। ଚଳିତ ବର୍ଷ ମାଓପ୍ରବଣ ଜିଲ୍ଲା ସଂଖ୍ୟା 38 ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ତିନିଦିନିଆ ମୁଦ୍ରାନୀତି କମିଟି ବୈଠକ ଆଜିଠାରୁ ଆରମ୍ଭ ହେବ। ସୁଧହାର, ଖାଦ୍ୟ ମୁଦ୍ରାସ୍କୀତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଚଳିତ ମାସ ଆରମ୍ଭରେ ଏହି କମିଟିର ପୁନର୍ଗଠନ କରାଯାଇଥିଲା। 3 ନୂତନ ସଦସ୍ୟଙ୍କୁ ଏଥିରେ ସାମିଲ କରାଯାଇଛି। ଆଲୋଚନା ପରେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଦିନ ବୈଠକର ନିର୍ଯ୍ୟାସ ଉପରେ ସୂଚନା ପ୍ରଦାନ କରିବେ। ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ୍ଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ। ହରିୟାଣାର ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି 90 ବିଧାନସଭା ମଣ୍ଡଳୀ ପାଇଁ ନିଆଯାଇଥିବା ମତର ଗଣତି 22 ଜିଲ୍ଲା ମୁଖ୍ୟାଳୟରେ ଖୋଲାଯାଇଥିବା 90 କେନ୍ଦ୍ରରେ କରାଯିବ। ଇଭିଏମ୍ଗୁଡ଼ିକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ସବୁ ଷ୍ଟ୍ରଙ୍ଗରୁମ୍ରେ ସିସିଟିଭି ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ମତଗ୍ରହଣ ପରେ ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍ରେ ରଖାଯିବା ସହ ସେଗୁଡ଼ିକୁ ସିଲ୍ କରିଦିଆଯାଇଛି ବୋଲି ସେ କହିଛନ୍ତି। ସେହିଭଳି ଜାମ୍ମୁ କାଶ୍ମୀରରେ ଆସନ୍ତାକାଲିର ଭୋଟ୍ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆମ ଶ୍ରୀନଗର ସମ୍ଭାଦଦାତା ଜଣାଇଛନ୍ତି 3 ଅନୁଷ୍ଠିତ ମତଗ୍ରହଣରେ 863 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇ ରହିଛି। ଜାମ୍ମୁ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ପାଣ୍ଡରଙ୍ଗା କେ ପୋଲେ କହିଛନ୍ତି ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନାଯୋଗ୍ୟ 2019 ଧାରା 370 ଏବଂ 35 କ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ରାଏଲ୍ ଉପରେ ହମାସ ଆକ୍ରମଣକୁ ଆଜି ଏକ ବର୍ଷ ପୂରଣ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ କହିଛି, ଗାଜାରୁ ଅଧିକ ଦୂରତ୍ୱ ପର୍ଯ୍ୟନ୍ତ ଯାଇପାରୁଥିବା ରକେଟ୍ ତଥା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର ଆଶଙ୍କାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗାଜା ନିକଟରେ ଅଧିକ ସୈନ୍ୟ ମୁତୟନ କରାଯାଇଛି। ଇସ୍ରାଏଲ୍ର ବିର୍ସେବାସ୍ଥିତ ଏକ ବସ୍ଷ୍ଟାଣ୍ଡରେ ଜଣେ ବନ୍ଧୁକଧାରୀଙ୍କ ଗୁଳିଚାଳନାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ 10 ଜଣ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡ଼ରେ ବେଦୁଇନ୍ ସଂଖ୍ୟାଲଘୁ ସଦସ୍ୟ ଥିବା ଏହି ବନ୍ଧୁକଧାରୀ ନିହତ ହୋଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଉତ୍ତର ସୀମା ନିକଟବର୍ତ୍ତୀ ହିଜବୁଲ୍ଲାର ଦୃଢ଼ ନିୟନ୍ତ୍ରଣରେ ଥିବା ଅଞ୍ଚଳଠାରୁ କିଛି ମିଟର ଦୂରତାରେ ଥିବା ଇସ୍ରାଏଲ୍ ସୈନ୍ୟଙ୍କୁ ଭେଟିଥିଲେ। ସୈନିକଙ୍କ ପ୍ରୟାସ ଏବଂ ସାମର୍ଥ୍ୟକୁ ସେ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ପ୍ରୋହାହିତ କରିଥିଲେ। ସୈନିକକୁ ସମ୍ବୋଧନ କରି ଆଇଡିଏଫ୍ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ହାଜି ଆଲେଭି କହିଛନ୍ତି, ଇସ୍ରାଏଲ୍ ସେନା ହମାସ ଏବଂ ହିଜବୁଲ୍ଲା ବିରୋଧରେ ସଫଳ ପଦକ୍ଷେପ ନେଇଛି। ଗତବର୍ଷ ଅକ୍ଟୋବର 7 ତାରିଖରେ ସୁରକ୍ଷା ବିଫଳତାକୁ ସେ ସ୍ୱୀକାର କରିବା ସହ ଏହାର ଦୃଢ଼ ପ୍ରତ୍ୟୁତ୍ତର ଦେବାରେ ଇସ୍ରାଏଲ୍ ସଫଳ ହୋଇଛି ବୋଲି କହିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ 1,000 କୋଟି ଟଙ୍କାର ପ୍ରୋହାହନମୂଳକ ରାଶି ପ୍ରଦାନର ବ୍ୟବସ୍ଥା ହୋଇଛି। ନୂଆଦିଲ୍ଲୀରେ ତୃତୀୟ ପାଳିରେ କେନ୍ଦ୍ର ସରକାରଙ୍କ 100 ଦିନ ପୂର୍ତ୍ତି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ସିଂହ ଏହା କହିଛନ୍ତି। ସେ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଦେଶରେ ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂଖ୍ୟା 1.5 ଲକ୍ଷରୁ ଅଧିକ ହୋଇଛି। ଏହା ଭାରତକୁ ବିଶ୍ୱ ଇକୋସିଷ୍ଟମ୍ର ତୃତୀୟ ସ୍ଥାନକୁ ଉନ୍ନୀତ କରିଛି। ଖୁବ୍ ଅଳ୍ପ ସମୟ ମଧ୍ୟରେ ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂଖ୍ୟା 1 ଅଙ୍କରୁ ବୃଦ୍ଧି ପାଇ 200ରୁ ଅଧିକ ହୋଇଛି। ମହାକାଶ କ୍ଷେତ୍ରରେ 100% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବ୍ୟବସ୍ଥାକୁ ଅନୁମୋଦନ କରି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କର ଏ କ୍ଷେତ୍ର ପାଇଁ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ଭାରତୀୟ ବାୟୁସେନାର 92ତମ ବାର୍ଷିକୀ ପାଳନ ଅବସରରେ ଗତକାଲି ଚେନ୍ନାଇର ମାରିନା ବିଚ୍ଠାରେ ଏକ ବୃହତ୍ ଏୟାର ଶୋ ଆୟୋଜିତ ହୋଇଥିଲା। 21 ବର୍ଷ ପରେ ମାରିନା ବିଚ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ 15 ଲକ୍ଷରୁ ଅଧିକ ଲୋକ ସିଧାସଳଖ ଦେଖିଥିଲେ। ଏହା ଲିମ୍କା ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛି। ସାମାଜିକ ଗଣମାଧ୍ୟମରେ ବିଶ୍ୱର ବିଭିନ୍ନ ଅଞ୍ଚଳର ଲୋକେ ଏହାକୁ ଦେଖିଥିଲେ। ପ୍ରାୟ 4 ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶୋରେ ବିଭିନ୍ନ ବାୟୁସେନା ଘାଟିର 72ଟି ବିମାନ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ କଳାକୌଶଳ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ସୁଖୋଇ, ମିରାଜ, ରାଫେଲ, ଡାକୋଟା, ଜାଗୁଆର, ଏମ୍ଆଇଜି, ହରକୁଲସ୍ ଏବଂ ପୋଜାଇଡନ୍ ବିମାନଗୁଡ଼ିକ ଆକାଶମାର୍ଗରେ କୌଶଳ ପ୍ରଦର୍ଶନ କରିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜଠାରେ ହେବାକୁ ଥିବା 2025 ମହାକୁମ୍ଭ ପାଇଁ ନୂଆ ଲୋଗୋ ଗତକାଲି ଉନ୍କୋଚନ କରିଛନ୍ତି। ଏହି ଲୋଗୋ ଧାର୍ମିକ ଏବଂ ଅର୍ଥନୈତିକ ସମୃଦ୍ଧିର ପ୍ରତୀକ ହୋଇଥିବାବେଳେ ପୌରାଣିକ ସମୁଦ୍ର ମନ୍ଥନର ପବିତ୍ର ପାତ୍ର ଅମୃତ କଳସର ଚିତ୍ର ରହିଛି। ସନାତନ ସଭ୍ୟତାର ପ୍ରକୃତି ଏବଂ ମାନବିକତାର ସଙ୍ଗମକୁ ପ୍ରତିନିଧିତ୍ୱ କରୁଥିବା ଏକ ମନ୍ଦିର, ଜଣେ ସାଧୁ, କଳସ, ଅକ୍ଷୟବଟ ବୃକ୍ଷ ଏବଂ ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତି ଏହି ଲୋଗୋରେ ରହିଛି। ଏଥିରେ ଆତ୍ମସଚେତନତା ଏବଂ ଜନକଲ୍ୟାଣର ନିରନ୍ତର ପ୍ରଭାବ ପ୍ରତିଫଳିତ ହେବା ସହ 2025 ମହାକୁମ୍ଭ ପାଇଁ ପ୍ରେରଣାଦାୟକ ପ୍ରତୀକ ହେବ। ୟୁନେସ୍କୋ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୁମ୍ଭମେଳାକୁ ମାନବିକତାର ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଭାରତ ବାଂଲାଦେଶ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଗତକାଲି ଗ୍ୱାଲିୟର୍ଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବାଂଲାଦେଶକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମସ୍ତ ୱିକେଟ୍ ହରାଇ ବାଂଲାଦେଶ 127 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ମେହିଦି ହସନ ମିରାଜ ସର୍ବାଧିକ ଅପରାଜିତ 35 ରନ୍ ସଂଗ୍ରହ କରିଥିଲେ। ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀ 3ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। 128 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 11 ଓଭର ଏବଂ 5ଟି ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ 29 ରନ୍ ଲେଖାଏଁ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା 16ଟି ବଲ୍ରୁ ଅପରାଜିତ 39 ରନ୍ ସଂଗ୍ରହ କରିଥିଲେ। ଅର୍ଶଦୀପ ସିଂହ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍ଟି ଆସନ୍ତା ବୁଧବାର ଦିନ ସନ୍ଧ୍ୟା 7ଟାରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ମାଳଦ୍ୱୀପ ରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ମାଓପ୍ରବଣ 8ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ। ଭାରତୀୟ ରିଜର୍ଭ ବ୍ୟାଙ୍କ୍ର 3ଦିନିଆ ମୁଦ୍ରାନୀତି କମିଟି ବୈଠକ ଆଜିଠୁ ଆରମ୍ଭ। ଇସ୍ରାଏଲ୍ ଉପରେ ହମାସ ଆକ୍ରମଣର 1 ବର୍ଷ ପୂରଣ ଅବସରରେ ଇସ୍ରାଏଲ୍ ପକ୍ଷରୁ ହାଇ ଆଲର୍ଟ ଜାରି ଏବଂ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବାଂଲାଦେଶ ବିପକ୍ଷରେ 7 ୱିକେଟ୍ରେ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।